ପ୍ରଥମ ସାମୁଏଲ ସତେଇଶ ପର୍ବ ଏଥିଉତ୍ତରେ ଦାଉଦ ମନେ ମନେ କହିଲେ, ଏବେ ମୁଁ କୌଣସି ଦିନ ସାଉଲଙ୍କ ହସ୍ତରେ ବିନଷ୍ଟ ହେବି। ପଲିଷ୍ଟମାନଙ୍କ ଦେଶକୁ ପଳାଇ ରକ୍ଷା ପାଇବା ବିନୁ ମୋହର ଆଉ କିଛି ଭଲ ଉପାୟ ନାହିଁ। ତହିଁରେ ସାଉଲ ଇସ୍ରାଏଲର ସମସ୍ତ ଅଞ୍ଚଳରେ ମୋତେ ଖୋଜି ଖୋଜି ନିରାଶ ହେବେ, ଏହି ରୂପେ ମୁଁ ତାଙ୍କ ହସ୍ତରୁ ରକ୍ଷା ପାଇବି। ଏଉତ୍ତରେ ଦାଉଦ ଓ ତାଙ୍କ ସଙ୍ଗରେ ଥିବା ଛଅଶହ ଲୋକ ଉଠି ପାରହୋଇ ମୟାବର ପୁତ୍ର ଆଖିସ୍ ନାମକ ଗାଥର ରାଜା ନିକଟକୁ ଗଲେ। ପୁଣି ଦାଉଦ ଓ ତାଙ୍କର ଲୋକମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପରିବାର ସହିତ ଆଖିସ୍ ନିକଟରେ ଗାଥ ନଗରରେ ବାସ କଲେ। ବିଶେଷତଃ ଦାଉଦ ଓ ଜିସ୍ରିଏଲିଆ ଅହିନୟମ ଓ ନାବଲର ଭାର୍ଯ୍ୟା କର୍ମିଲିଆ ଅବିଗଲ ନାମ୍ନୀ ତାଙ୍କର ଏହି ଦୁଇ ଭାର୍ଯ୍ୟା ସେଠାରେ ବାସ କଲେ। ଏଣୁ ଦାଉଦ ଗାଥକୁ ପଳାଇ ଅଛନ୍ତି, ଏହି କଥା ସାଉଲଙ୍କୁ ଜଣାଇ ଦିଆଯାଆନ୍ତେ ସେ ପୁନର୍ବାର ତାଙ୍କର ଆଉ ଅନ୍ୱେଷଣ କଲେ ନାହିଁ। ଏଥିଉତ୍ତରେ ଦାଉଦ ଆଖିସ୍କୁ କହିଲେ, ଯେବେ ମୁଁ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ମୋହର ବାସ ନିମନ୍ତେ ଦେଶର ଲୋକମାନେ କୌଣସି ନଗରରେ ମୋତେ ସ୍ଥାନ ଦିଅନ୍ତୁ, କାହିଁକି ଆପଣଙ୍କ ଦାସ ଆପଣଙ୍କ ସହିତ ରାଜଧାନୀରେ ବାସ କରିବ। ତହିଁରେ ଆଖିସ୍ ସେହିଦିନ ତାହାକୁ ସିଗ୍ଲଗ୍ ନଗର ଦେଲା। ଏହି ହେତୁ ଆଜି ପର୍ଯ୍ୟନ୍ତ ସିଗ୍ଲଗ୍ ଜିହୁଦା ରାଜାମାନଙ୍କ ଅଧିକାରରେ ଅଛି। ଦାଉଦ ପଲିଷ୍ଟମାନଙ୍କ ଦେଶରେ ବାସ କରିବା ଦିନର ସଂଖ୍ୟା ସମ୍ପୂର୍ଣ୍ଣ ଏକ ବର୍ଷ ଚାରି ମାସ ଥିଲା। ଏଥିମଧ୍ୟରେ ଦାଉଦ ଓ ତାଙ୍କର ଲୋକମାନେ ଯାଇ ଗସୁରୀୟ ଓ ଗିସରୀୟ ଓ ଅମାଲିକୀୟ ଲୋକମାନଙ୍କୁ ଆକ୍ରମଣ କରୁଥାନ୍ତି, କାରଣ ସୁରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ ତହି ମଧ୍ୟରେ ପୂର୍ବକାଳରୁ ସେମାନେ ବାସ କରୁଥିଲେ। ପୁଣି ଦାଉଦ ସେହି ଦେଶ ନିବାସୀମାନଙ୍କୁ ଆଘାତ କରି ପୁରୁଷ ଓ ସ୍ତ୍ରୀ କାହାକୁ ହିଁ ଜୀବିତ ରଖନ୍ତି ନାହିଁ ଓ ମେଷ ଗୋରୁ ଗର୍ଦ୍ଧଭ ଉଷ୍ଟ୍ର ଓ ବସ୍ତ୍ରାଦି ଲୁଟ କରି ଆଖିସ୍ ନିକଟକୁ ଫେରି ଆସନ୍ତି। ଏଥିରେ ଆଜି ତୁମ୍ଭେମାନେ କେଉଁ ସ୍ଥାନ ଆକ୍ରମଣ କଲ ବୋଲି ଆଖିସ୍ ପଚାରନ୍ତେ, ଦାଉଦ କହନ୍ତି, ଜିହୁଦାର ଦକ୍ଷିଣାଞ୍ଚଳ ଓ ଜିରହ ମେଲିୟମାନଙ୍କ ଦକ୍ଷିଣାଞ୍ଚଳ ଓ କେନିୟମାନଙ୍କ ଦକ୍ଷିଣାଞ୍ଚଳ। ପୁଣି ଦାଉଦ ଏପରି କରନ୍ତି ଓ ପଲିଷ୍ଟମାନଙ୍କ ଦେଶରେ ବାସ କରିବା ସମୟାବଧି ଏପରି କରିବାର ତାଙ୍କର ରୀତି ହୋଇଅଛି। ଏହି କଥା କେହି ଅବା ଆମ୍ଭମାନଙ୍କ ବିରୁଦ୍ଧରେ କହିବ ବୋଲି ଭାବି ଦାଉଦ ଗାଥକୁ ଆଣିବା ପାଇଁ ପୁରୁଷ କି ସ୍ତ୍ରୀ କାହାକୁ ଜୀବିତ ରଖନ୍ତି ନାହିଁ। ଏହେତୁ ଆଖିସ୍ ଦାଉଦଙ୍କୁ ବିଶ୍ୱାସ କରି କହିଲା, ସେ ଆପଣା ଲୋକ ଇସ୍ରାଏଲ ନିକଟରେ ଆପଣାକୁ ନିତାନ୍ତ ଦୁର୍ଗନ୍ଧ ସ୍ୱରୂପ କରିଅଛି, ଏଣୁ ସେ ସର୍ବଦା ମୋହର ଦାସ ହୋଇ ରହିବ।